ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଧାନସଭାରେ ଭାରତର ମହାଲେଖା ନିୟନ୍ତ୍ରକ ପାଞ୍ଚଟି ରିପୋର୍ଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ଦେଶକୁ ମାଓବାଦୀ ମୁକ୍ତ କରିବା ଲକ୍ଷ୍ୟ ସମୟସୀମା ଆଜି ଶେଷ ହେଉଛି। ଜୈନ ଧର୍ମାବଲମ୍ବୀମାନେ ପାଳନ କରୁଛନ୍ତି 24ତମ ତଥା ଶେଷ ଜୈନ ତୀର୍ଥଙ୍କର ଭଗବାନ ମହାବୀରଙ୍କ ଜୟନ୍ତୀ। ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଚୈତ୍ର ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଅନୁଷ୍ଠିତ ହେବ ଦୟଣା ଚୋରି ନୀତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ବିଧାନସଭାରେ ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ ସିଏଜିଙ୍କ ପାଞ୍ଚଟି ରିପୋର୍ଟ ଉପସ୍ଥାପିତ କରିଛନ୍ତି। ସେଗୁଡ଼ିକ ହେଲା ରାଜ୍ୟ ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗଗୁଡ଼ିକର ଅନୁପାଳନ ଏବଂ କାର୍ଯ୍ୟ ଦକ୍ଷତା ସମୀକ୍ଷା ଉପରେ 2023 ମସିହା ମାର୍ଚ୍ଚ ମାସରେ ସମାପ୍ତ ଅବଧି ପାଇଁ ପ୍ରତିବେଦନ ସଂଖ୍ୟା 6, କାର୍ଯ୍ୟ ଦକ୍ଷତା ଏବଂ ଅନୁପାଳନ ସମୀକ୍ଷା ପ୍ରତିବେଦନ ସଂଖ୍ୟା 7, ରାଜ୍ୟରେ ଆଦିମ ଜନଜାତି ଗୋଷ୍ଠୀର ବିକାଶ ପାଇଁ ଅଣୁ ପ୍ରକଳ୍ପ ସଂସ୍ଥାଗୁଡ଼ିକର କାର୍ଯ୍ୟକାରିତା ଏବଂ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର କାର୍ଯ୍ୟାନ୍ୱୟନ ଉପରେ ସିଏଜିଙ୍କ ପ୍ରତିବେଦନ ସଂଖ୍ୟା 8, ଏବଂ ସମନ୍ୱିତ ଶିଶୁ ବିକାଶ ସେବା ଓ ମଧ୍ୟାହ୍ନ ଭୋଜନ ପୋଷଣର କାର୍ଯ୍ୟକାରିତା ଉପରେ ସମ୍ପାଦନ ସମୀକ୍ଷା ସମ୍ପର୍କିତ ପ୍ରତିବେଦନ ସଂଖ୍ୟା 9। ଏହା ବ୍ୟତୀତ 2024-25 ବର୍ଷ ପାଇଁ ରାଜ୍ୟ ଆର୍ଥିକ ସ୍ଥିତିର ପ୍ରତିସଂଖ୍ୟା 3 ମଧ୍ୟ ମୁଖ୍ୟମନ୍ତ୍ରୀ ଗୃହରେ ଉପସ୍ଥାପିତ କରିଛନ୍ତି। ରାଜ୍ୟର ଗ୍ରାମାଞ୍ଚଳଗୁଡ଼ିକରେ ପାନୀୟ ଜଳ ଅଭାବର ମୁକାବିଲା ପାଇଁ ରାଜ୍ୟ ସରକାର ଗତ 2 ବର୍ଷ ମଧ୍ୟରେ 23 ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି ବୋଲି ଆଜି ବିଧାନସଭାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି। ଏଥିସହିତ 3008 ଏକାଧିକ ଗ୍ରାମବିଶିଷ୍ଟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, 2702 ସୌରଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଏବଂ 1430 ସୌରଚାଳିତ ହ୍ୟାଣ୍ଡପମ୍ପ କାର୍ଯ୍ୟକ୍ଷମ କରାଯାଇଛି। ସମୁଦାୟ 27,335 ନୂତନ ନଳକୂପ ରାଜ୍ୟ ସରକାର ଖନନ କରିଛନ୍ତି। ଚଳିତ ଗ୍ରୀଷ୍ମ ଋତୁରେ ଜଳକ୍ଲିଷ୍ଟ ଅଞ୍ଚଳ ଚିହ୍ନଟ କରାଯାଇ ପାଣି ଟାଙ୍କି ମାଧ୍ୟମରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଯୋଗାଇବା ଏବଂ ଆବଶ୍ୟକ ସ୍ଥଳେ ନୂତନ ନଳକୂପ ଖନନ କରିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସାମୁଦ୍ରିକ ଝଡ଼ବାତ୍ୟା ରୋକିବା ପାଇଁ ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ଉପକୂଳବର୍ତ୍ତୀ 5 ଜିଲ୍ଲାରେ ବିଭିନ୍ନ ଯୋଜନା ମାଧ୍ୟମରେ ମୋଟ 199 ହେକ୍ଟର ପରିମିତ ଅଞ୍ଚଳରେ ହେନ୍ତାଳ ବଣ ସୃଷ୍ଟି କରାଯାଇଛି ବୋଲି ଏକ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ଆସନ୍ତା ଆର୍ଥିକ ବର୍ଷ ପାଇଁ କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ 17 ହେକ୍ଟର ପରିମିତ ଅଞ୍ଚଳରେ ନୂତନ ହେନ୍ତାଳ ବଣ ସୃଷ୍ଟି କରିବା ପାଇଁ ପ୍ରସ୍ତାବ ରହିଛି। ଏଥିସହିତ ସାମୁଦ୍ରିକ ଅଞ୍ଚଳରେ ଧନଜୀବନ ସୁରକ୍ଷିତ କରିବା ଓ ଦୀର୍ଘମିଆଦୀ ଯୋଜନାର ରୂପାୟନ ପାଇଁ ପୁରୀ, ରାଜନଗର ଓ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ସାମାଜିକ ଦାୟିତ୍ୱବୋଧ ଯୋଜନା, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି, ବନ୍ଧିତ ସବୁଜ ବଳୟ, ସବୁଜ ମହାନଦୀ ମିଶନ ଏବଂ କାମ୍ପା ଯୋଜନା କାର୍ଯ୍ୟକାରୀ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ 169 ହେକ୍ଟର ପରିମିତ ଝାଉଁ ଜଙ୍ଗଲ ସୃଷ୍ଟି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି। ରାଜ୍ୟ ସରକାର ଅନ୍ତୋଦୟ ଗୃହ ଯୋଜନା ଅଧୀନରେ ଆସନ୍ତା ଆର୍ଥିକ ବର୍ଷରେ 50,000 ପରିବାରକୁ ଗୃହ ମଞ୍ଜୁର କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି। ଏହି ଯୋଜନା ଅଧୀନରେ ରାଜ୍ୟରେ 2024-25 ଓ 2025-26 ଆର୍ଥିକ ବର୍ଷରେ ଜିଲ୍ଲାଗୁଡ଼ିକୁ ସମୁଦାୟ 1,68,046 କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ସେଥିମଧ୍ୟରୁ ଗତ 24 ସୁଦ୍ଧା 68,368 ଗୃହର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି, ଯାହା ପ୍ରଦାନ କରାଯାଇଥିବା ଧାର୍ଯ୍ୟ ଲକ୍ଷ୍ୟର 41% ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ବିଭିନ୍ନ ଯୋଜନାରେ 2,179 ରାସ୍ତା ପ୍ରକଳ୍ପର ନିର୍ମାଣ ତଥା ଉନ୍ନତିକରଣ ପାଇଁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ଆଜି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି। ଅନୁମୋଦିତ ପ୍ରକଳ୍ପ ମଧ୍ୟରୁ 114 ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଛି। 1,770 ପ୍ରକଳ୍ପ କାର୍ଯ୍ୟର ଟେଣ୍ଡର ପ୍ରକ୍ରିୟା ବିଭିନ୍ନ ପର୍ଯ୍ୟାୟରେ ଅଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ମାଓବାଦୀ ମୁକ୍ତ କରିବା ପାଇଁ ଘୋଷଣା କରାଯାଇଥିବା ଅବଧି ଆଜି ଶେଷ ହେଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର 8ଟି ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ମାଓବାଦୀ ମୁକ୍ତ ହୋଇଛି ବୋଲି ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା କହିଛନ୍ତି। ବର୍ଷକ ମଧ୍ୟରେ ଓଡ଼ିଶା ପୁଲିସ୍ ନିକଟରେ 78 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। 42 ଜଣ ମାଓବାଦୀ ଛତିଶଗଡ଼ରେ ଆତ୍ମସମର୍ପଣ କରିଥିବା ବେଳେ 27 ଜଣ ମାଓବାଦୀଙ୍କୁ କମ୍ବିଂ ଅପରେସନ୍ରେ ନିହତ କରାଯାଇଛି। ମାଓ ଅପରେସନ୍ ସମୟରେ 239 ଜଣ ଯବାନ ଶହୀଦ ହୋଇଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ବର୍ତ୍ତମାନ ଆଉ କିଛି ହାତ ଗଣତି ସଂଖ୍ୟକ ମାଓବାଦୀ ରହିଛନ୍ତି। ସେମାନଙ୍କ ତରଫରୁ ସେମିତି ଆଉ ଗୋଟେ ଆମ ଉପରେ ସେମାନେ ଥ୍ରେଟ୍ ହେଇକି ରହିନାହାନ୍ତି ଏବଂ ଆମର ସିକ୍ୟୁରିଟି ଫୋର୍ସେସ୍ ତାଙ୍କୁ ଜଙ୍ଗଲରେ ଯେପର୍ଯ୍ୟନ୍ତ ସେମାନେ ମିଳିନାହାନ୍ତି ସେପର୍ଯ୍ୟନ୍ତ ଆମର ଅପରେସନ୍ ଜାରି ରହିବ। ଏଇ ଯୋଉ ସଫଳତା ଆମକୁ ମିଳିଛି, ଆମର ସିକ୍ୟୁରିଟି ଫୋର୍ସେସ୍ ରହିଛନ୍ତି ଏସ୍ଓଜି, ଡିଭିଏଫ୍, ସିଆର୍ପିଏଫ୍, ବିଏସ୍ଏଫ୍ ଏବଂ ଆମର ଇଣ୍ଟେଲିଜେନ୍ସ ୱିଙ୍ଗ୍ ରହିଛି ଏସ୍ଆଇଡବ୍ଲ୍ୟୁ, ସମସ୍ତଙ୍କର କଠିନ ପରିଶ୍ରମରେ ହେଇପାରିଛି।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶରେ ଆଜି 24ତମ ତଥା ଶେଷ ଜୈନ ତୀର୍ଥଙ୍କର ଭଗବାନ ମହାବୀରଙ୍କ ଜୟନ୍ତୀ ପାଳନ କରାଯାଉଛି। ଭଗବାନ ମହାବୀର ଅହିଂସା, ସତ୍ୟ ଏବଂ ଆତ୍ମସଂଯମର ନୀତି ଶିକ୍ଷା ଦେବା ସହ ଲୋକଙ୍କୁ ସହାନୁଭୂତିଶୀଳ ଜୀବନଯାପନ କରିବାକୁ ପ୍ରେରଣା ଦେଇଥିଲେ। ପ୍ରତ୍ୟେକ ବ୍ୟକ୍ତି ମହାବୀରଙ୍କ ଶିକ୍ଷାରୁ ପ୍ରେରଣା ନେଇ ଏକ ସମ୍ବେଦନଶୀଳ, ଶାନ୍ତିପୂର୍ଣ୍ଣ ଏବଂ ସମାବେଶୀ ସମାଜ ଗଠନ ପାଇଁ ନିରନ୍ତର ପ୍ରୟାସ କରିବା ଉଚିତ। ଭଗବାନ ମହାବୀରଙ୍କ ଜନ୍ମ କଲ୍ୟାଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭଗବାନ ମହାବୀରଙ୍କ ଜୀବନ ଏବଂ ଶିକ୍ଷା ସତ୍ୟ, ଅହିଂସା ଏବଂ କରୁଣାର ପଥକୁ ଆଲୋକିତ କରୁଛି। ଅହିଂସା, ଶାନ୍ତି ଓ ମୈତ୍ରୀର ଅବତାର ଭଗବାନ ମହାବୀରଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭଗବାନ ମହାବୀରଙ୍କ ଜୀବନ ତ୍ୟାଗ, ତପସ୍ୟା, ଅହିଂସା ଏବଂ ସତ୍ୟର ସର୍ବୋଚ୍ଚ ଆଦର୍ଶର ପ୍ରତୀକ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଦେଶର ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାରରେ ଗଞ୍ଜାମ ଜିଲ୍ଲାକୁ ପୁରସ୍କୃତ କରାଯିବ। ଏନେଇ କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରଣାଳୟର ଆର୍ଥିକ ପରାମର୍ଶଦାତା ରାଜ୍ୟ ସରକାରଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଦେଶର ତୃତୀୟ ସୁସ୍ଥ ପଞ୍ଚାୟତ ଭାବେ ଛତ୍ରପୁର ବ୍ଲକର ପୋଟାଲମ୍ପୁରକୁ ସ୍ୱୀକୃତି ମିଳିଛି। ରାଜ୍ୟ ସରକାରଙ୍କ ହସ୍ତତନ୍ତ ଶିଳ୍ପ ବିକାଶ ଓ ଭଦ୍ରକ ଜିଲ୍ଲା ଶିଳ୍ପ ବିଭାଗ ପକ୍ଷରୁ ବନ୍ତ ବ୍ଲକ ଗୋପୀନାଥପୁର ଗ୍ରାମରେ ବୁଣାକାରଙ୍କ ଦକ୍ଷତା ବୃଦ୍ଧି ଏବଂ ବୟନ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। 6 ମାସ ଧରି ଚାଲିଥିବା ଏହି ପ୍ରଶିକ୍ଷଣ ଶିବିରରେ 40 ଜଣ ମହିଳା ତାଲିମ ଶେଷ କରିଛନ୍ତି। ଡିଜିଟାଲ ଆରେଷ୍ଟ ମାଧ୍ୟମରେ ସାଇବର ଅପରାଧୀମାନେ ଦୈନନ୍ଦିନ ଟଙ୍କା ହଡପ କରୁଥିବା ଅଭିଯୋଗକୁ ଗୁରୁତର ସହିତ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଅପରାଧ ଶାଖା ପକ୍ଷରୁ 83,867 ହ୍ୱାଟ୍ସଆପ୍ ଆକାଉଣ୍ଟ ଏବଂ 3,962 ସ୍କାଇପ୍ ଆଇଡିକୁ ନିଷେଧ କରାଯାଇଛି। 8,45,000 ସିମ୍ କାର୍ଡକୁ ବ୍ଲକ୍ କରାଯାଇଛି। 2,39,000 ମୋବାଇଲ୍ IMEI ନମ୍ବର ଚିହ୍ନଟ କରାଯାଇଛି। 827 ସନ୍ଦେହଜନକ ମୋବାଇଲ୍ ଆପ୍କୁ ନିଷିଦ୍ଧ କରାଯାଇଛି। ଅନ୍ଲାଇନ୍ ଠକେଇକୁ ରୋକିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଏହି ଅଭିଯାନରେ ଟେଲି ଯୋଗାଯୋଗ ମନ୍ତ୍ରଣାଳୟ, ପୁଲିସ୍ ଏବଂ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାକୁ ସାମିଲ କରାଯାଇଛି। ଚୈତ୍ର ମାସର ଚତୁର୍ଥ ବା ଶେଷ ମଙ୍ଗଳବାର ପୂଜା ଆଜି ବିଭିନ୍ନ ସ୍ଥାନରେ କରାଯାଉଛି। ପୁରୀ ଜିଲ୍ଲାର କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା' ମଙ୍ଗଳାଙ୍କ ପୀଠରେ ସକାଳ ଧୂପ ଶେଷ ହେବା ପରେ ସାହାଣ ମେଳା ଓ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ଆଜି ବିଳମ୍ବିତ ରାତିରେ ବେଢ଼ା ପରିସରରେ କାଳିକା ନୃତ୍ୟ ନୀତି ଅନୁଷ୍ଠିତ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ଥିବା ପ୍ରମୁଖ ଦେବୀ ମନ୍ଦିରରେ ଆଜି ଚୈତ୍ର ମାସର ଶେଷ ମଙ୍ଗଳବାର ପୂଜା ଭକ୍ତି ଓ ଶ୍ରଦ୍ଧାରେ କରାଯାଉଛି। ଗଞ୍ଜାମ ଜିଲ୍ଲାର ମା' ତାରାତାରିଣୀଙ୍କ ବାସନ୍ତିକ ଦୁର୍ଗାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଚୈତ୍ର ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଦୟଣାଚୋରି ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଶ୍ରୀମନ୍ଦିରରୁ ରାମକୃଷ୍ଣ ପାଲିଙ୍କିରେ ବିଜେ କରି ଜଗନ୍ନାଥ ବଲ୍ଲଭ ମଠ ପରିସରକୁ ଯିବେ। ସେଠାରେ ସ୍ୱତନ୍ତ୍ର ଭାବେ ରାମକୃଷ୍ଣଙ୍କୁ ଭୋଗ ଲାଗି କରାଯିବ। ମଠ ପରିସରରେ ଥିବା ଦୟଣା ଉଦ୍ୟାନକୁ ଯାଇ ମୁଦିରସ୍ଥ, ଭିତରଚ୍ଛ ଓ ଅନ୍ୟାନ୍ୟ ସେବକମାନେ ନୀତି ସମ୍ପାଦନ କରିବେ। ପରମ୍ପରା ଅନୁସାରେ ସେହି ଦୟଣାକୁ ଆଜି ଭୋଗମଣ୍ଡପ ଘରେ ଅଧିବାସରେ ରଖାଯିବ। ଆସନ୍ତାକାଲି ସକାଳ ଧୂପ ନୀତି ପରେ ଚତୁର୍ଦ୍ଦଶୀ ତିଥିରେ ଶ୍ରୀଜୀଉଙ୍କୁ ଦୟଣା ଲାଗି କରାଯିବାର ବିଧି ରହିଛି। ରାଜ୍ୟରେ ଥିବା ବିଭିନ୍ନ ଜଙ୍ଗଲରେ ନିଆଁ ଲିଭାଇବା ପାଇଁ କୃତ୍ରିମ ବୁଦ୍ଧିମତା ଜ୍ଞାନକୌଶଳର ବ୍ୟବହାର କରାଯାଉଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଉତ୍ତର ଓ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡ, ବରଗଡ଼ ଜିଲ୍ଲାର ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ, ଅନୁଗୁଳ ବନଖଣ୍ଡ, ରାଉରକେଲା ଓ ବଣାଇ ବନଖଣ୍ଡରେ ଏଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଉଛି। ବିଧାନସଭାରେ ଭାରତର ମହାଲେଖା ନିୟନ୍ତ୍ରକ 5ଟି ରିପୋର୍ଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ଦେଶକୁ ମାଓବାଦୀ ମୁକ୍ତ କରିବା ଲକ୍ଷ୍ୟ ସମୟସୀମା ଆଜି ଶେଷ ହେଉଛି। ଜୈନ ଧର୍ମାବଲମ୍ବୀମାନେ ପାଳନ କରୁଛନ୍ତି ଚବିଶତମ ତଥା ଶେଷ ଜୈନ ତୀର୍ଥଙ୍କର ଭଗବାନ ମହାବୀରଙ୍କ ଜୟନ୍ତୀ ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଚୈତ୍ର ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଅନୁଷ୍ଠିତ ହେବ ଦୟଣା ଚୋରି ନୀତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।